ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ନିର୍ବାଚନ କାର୍ଯ୍ୟରେ ନିୟୋଜିତ ସରକାରୀ କର୍ମଚାରୀମାନେ ଗସ୍ତ ଖର୍ଚ୍ଚ ଓ ମହଙ୍ଗା ଭତ୍ତା ପାଇବେ, କହିଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ। ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ପ୍ରଚାର ଜାରି। ବିଜେପି ଓ କଂଗ୍ରେସର ବରିଷ୍ଠ ନେତାମାନେ ଆସନ୍ତାକାଲିଠାରୁ ବିଭିନ୍ନ ସ୍ଥାନରେ କରିବେ ନିର୍ବାଚନ ପ୍ରଚାର। ମାଟ୍ରିକ୍ ଏବଂ ଯୁକ୍ତ ଦୁଇ ପରୀକ୍ଷା ଖାତାର ପୁନଃ ଯାଞ୍ଚ ପାଇଁ ଆବେଦନ ସମୟସୀମା ଘୋଷଣା। ଠକାମିରୁ ବର୍ତ୍ତିବା ପାଇଁ ଆୟକର ବିଭାଗ ପକ୍ଷରୁ ସ୍ୱତନ୍ତ୍ର ମାର୍ଗଦର୍ଶିକା ଜାରି। ଏବଂ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସନ୍ତା ପାଞ୍ଚ ଦିନ ଭିତରେ କେରଳ ଉପକୂଳ ଛୁଇଁବା ନେଇ ପାଣିପାଗ ବିଭାଗର ଅନୁମାନ। ରାଜ୍ୟରେ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ଥିବା ସରକାରୀ କର୍ମଚାରୀମାନେ ଗସ୍ତ ଖର୍ଚ୍ଚ ଓ ମହଙ୍ଗା ଭତ୍ତା ପାଇବେ, ଏନେଇ ମୁଖ୍ୟ ନିର୍ବାଚନ ଅଧିକାରୀ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ଯେଉଁ ସରକାରୀ କର୍ମଚାରୀମାନେ ନିର୍ବାଚନ ସମ୍ପର୍କିତ କାର୍ଯ୍ୟରେ ନିୟୋଜିତ ହୋଇଥିବେ ସେମାନେ ବିଭାଗୀୟ ମୁଖ୍ୟଙ୍କଠାରୁ ପେ ସ୍କେଲ୍ ଅନୁଯାୟୀ ଗସ୍ତ ଖର୍ଚ୍ଚ ଓ ମହଙ୍ଗା ଭତ୍ତା ପାଇଁ ଆବେଦନ କରିବେ। ବିଭାଗୀୟ ମୁଖ୍ୟ ସମ୍ପୃକ୍ତ କର୍ମଚାରୀମାନଙ୍କୁ ଏହି ଅର୍ଥ ପ୍ରଦାନ କରିବେ ବୋଲି ନିର୍ଦ୍ଦେଶାବଳୀରେ କୁହାଯାଇଛି। ରାଜ୍ୟରେ ତିନୋଟି ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଥିବାବେଳେ ଆସନ୍ତା ଜୁନ୍ ମାସ ଏକ ତାରିଖରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ଏହାକୁ ଦୃଷ୍ଟିରେ ରଖି ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର ଲାଗି ତିନୋଟି ପ୍ରମୁଖ ରାଜନୈତିକ ଦଳ ବିଜେପି, କଂଗ୍ରେସ ଓ ବିଜେଡ଼ିର ବରିଷ୍ଠ ନେତା ତଥା ଷ୍ଟାର ପ୍ରଚାରକମାନେ ରାଜ୍ୟରେ ପ୍ରଚାର କରୁଛନ୍ତି। ବିଜେପିର ବରିଷ୍ଠ ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା, କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍ଗେ ଓ ଦଳର ବରିଷ୍ଠ ନେତା ରାହୁଲ ଗାନ୍ଧି ପ୍ରଚାର ପାଇଁ ଓଡ଼ିଶା ଆସିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ବୁଧବାର ଦିନ ଓଡ଼ିଶା ଗସ୍ତରେ ଆସି ତିନୋଟି ସଭାରେ ଯୋଗଦେବେ। ପ୍ରଥମେ ବାରିପଦାର ଛଉପଡ଼ିଆରେ ଅନୁଷ୍ଠିତ ହେବାକୁ ଥିବା ବିଜୟ ସଂକଳ୍ପ ସମାବେଶରେ ଯୋଗଦେବା ପରେ ବାଲେଶ୍ୱର ଓ ଅପରାହ୍ନରେ କେନ୍ଦ୍ରାପଡ଼ାରେ ଆୟୋଜିତ ସଭାରେ ଉଦ୍ବୋଧନ ଦେବେ। ସେହିପରି ଆସନ୍ତାକାଲି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଓଡ଼ିଶା ଗସ୍ତରେ ଆସି ଚାନ୍ଦବାଲି, କୋରେଇ ଏବଂ ନିମାପଡ଼ାରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିବେ। କଂଗ୍ରେସ ଦଳର ବରିଷ୍ଠ ନେତା ରାହୁଲ ଗାନ୍ଧି ଆସନ୍ତା 30 ତାରିଖରେ ବାଲେଶ୍ୱର ଲୋକସଭା ନିର୍ବାଚନ ମଣ୍ଡଳୀ ପାଇଁ ପ୍ରଚାର କରିବେ। 29 ତାରିଖରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍ଗେ ବାଲେଶ୍ୱର ଏବଂ ଭଦ୍ରକରେ ଜନସଭାକୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି। ଆଜି ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରାପଡ଼ାରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିଛନ୍ତି। ଏକ ଜନସଭାକୁ ସମ୍ବୋଧିତ କରି ଶ୍ରୀ ପଟ୍ଟନାୟକ ରାଜ୍ୟ ସରକାରଙ୍କ ବିଭିନ୍ନ କ୍ଷେତ୍ରରେ ସଫଳତା ବର୍ଷ୍ଣନା କରିବା ସହିତ ଆଗାମୀ ଦିନରେ ଜିଲ୍ଲାର ବିକାଶ ଲାଗି ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି। ଅନ୍ୟପକ୍ଷରେ ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଭଦ୍ରକ ଜିଲ୍ଲା ବାସୁଦେବପୁର ନିର୍ବାଚନ ମଣ୍ଡଳୀର ବିଦେଇପୁର, ନାୟକାଣୀଡିହି ଓ ବାଲିଆପାଳ ଘାଟରେ ରୋଡ୍ ଶୋ କରିଛନ୍ତି। ଶ୍ରୀ ବୈଷ୍ଣବ ଏହି ଅବସରରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିଛନ୍ତି। ରାଜ୍ୟରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ଆସନ୍ତା ଜୁନ୍ 1ରେ ଅନୁଷ୍ଠିତ ହେବ। ଏହି ପର୍ଯ୍ୟାୟରେ ଅବଶିଷ୍ଟ 6ଟି ଲୋକସଭା ଆସନ ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର ଏବଂ ଏହା ଅନ୍ତର୍ଗତ 42ଟି ବିଧାନସଭା ଆସନ ପାଇଁ ଭୋଟ୍ ଗ୍ରହଣ କରାଯିବ। ଏହି ପର୍ଯ୍ୟାୟରେ 6ଟି ଲୋକସଭା ଆସନ ପାଇଁ 66 ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଯାଜପୁର ଜିଲ୍ଲାରେ ନିର୍ବାଚନ ନେଇ ଆମ ପ୍ରତିନିଧି ପ୍ରିୟରଞ୍ଜନ କରଙ୍କ ରିପୋର୍ଟ।
ଚଳିତ ସାଧାରଣ ନିର୍ବାଚନରେ ଯାଜପୁର ଜିଲ୍ଲାର ଗୋଟିଏ ସଂସଦୀୟ କ୍ଷେତ୍ର ଓ 7ଟି ବିଧାନସଭା ଆସନ ପାଇଁ ମୋଟ 64 ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। ଆସନ୍ତା ଜୁନ୍ 1 ତାରିଖରେ ଏସବୁ ଆସନ ପାଇଁ ଭୋଟ୍ ଗ୍ରହଣ ହେବ। ଜନମତକୁ ନିଜ ସପକ୍ଷରେ ନେବା ଲାଗି ଜିଲ୍ଲାର ଗଳିକନ୍ଦିରେ ନିର୍ବାଚନୀ ପ୍ରଚାର ଏବେ ଜୋର ଧରିଛି। 3 ପ୍ରମୁଖ ଦଳ ବିଜେଡି, କଂଗ୍ରେସ ଓ ବିଜେପି ପ୍ରାର୍ଥୀଙ୍କ ଦଳୀୟ ପତାକା, ବ୍ୟାନର ଓ ପୋଷ୍ଟରରେ ଗାଁଗଣ୍ଡାଠୁ ଆରମ୍ଭ କରି ଛକ ବଜାର ଯାଏଁ ପୂରା ଛାଇ ଯାଇଛି। ବିଭିନ୍ନ ଲୋକପ୍ରିୟ ଗୀତର ଧୂନ୍କୁ ନେଇ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରସ୍ତୁତ ନିର୍ବାଚନୀ ସଙ୍ଗୀତ ଲୋକଙ୍କ ବେଶ୍ ମନୋରଞ୍ଜନ କରୁଛି। ଯାଜପୁର ଜିଲ୍ଲାର 7ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ମଧ୍ୟରୁ ସୁକିନ୍ଦା, ବିଝରପୁର ଓ ଯାଜପୁର ବିଧାନସଭା ଆସନ ଉପରେ ସମସ୍ତଙ୍କ ନଜର ରହିଛି। ଏହି 3 ନିର୍ବାଚନ ମଣ୍ଡଳୀ ମଧ୍ୟରୁ ସୁକିନ୍ଦାରୁ ପୂର୍ବର ବିଜେଡି ବିଧାୟକ ପ୍ରୀତିରଞ୍ଜନ ଘଡ଼େଇ ଓ ବିଝରପୁରରୁ ପୂର୍ବତନ ବିଧାୟିକା ପ୍ରମିଳା ମଲ୍ଲିକ ପୁନର୍ବାର ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। ଯାଜପୁର ବିଧାନସଭା ଆସନରେ କିନ୍ତୁ ବିଜେଡି ନୂଆ ନୀତି ଆପଣେଇଛି। ପୂର୍ବଥରର ବିଧାୟକ ପ୍ରଣବ ପ୍ରକାଶ ଦାସ ସମ୍ବଲପୁର ଲୋକସଭା ଆସନ ପାଇଁ ନିର୍ବାଚନ ଲଢୁଥିବା ବେଳେ ବିଜେଡି ଯାଜପୁରରେ ଜଣେ ମହିଳା ସୁଜାତା ସାହୁଙ୍କୁ ପ୍ରାର୍ଥୀ କରିଛି।
ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି, ଆକାଶବାଣୀ କଟକ କେନ୍ଦ୍ରରୁ। ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ଆୟୋଜିତ ଯୁକ୍ତ 2 ପରୀକ୍ଷା ଉତ୍ତର ଖାତାର ପୁନଃ ଯାଞ୍ଚ ପାଇଁ ଆସନ୍ତା ଜୁନ୍ 1 ସୁଦ୍ଧା ବିଜ୍ଞପ୍ତି ପ୍ରକାଶ ପାଇବ। ଇଚ୍ଛୁକ ଛାତ୍ରଛାତ୍ରୀମାନେ 1 ତାରିଖରୁ ଏଥିପାଇଁ ଆବେଦନ କରିପାରିବେ। ଜୁନ୍ ମାସ ଶେଷ ସପ୍ତାହରେ ବାର୍ଷିକ ଇନ୍ଷ୍ଟାଣ୍ଟ ପରୀକ୍ଷା ହେବ ବୋଲି ପରିଷଦ କହିଛି। ଅକୃତକାର୍ଯ୍ୟ ହୋଇଥିବା ପିଲାମାନଙ୍କୁ ପୁଣି ଥରେ ସୁଯୋଗ ଦେବା ପାଇଁ ପରିଷଦ ତରଫରୁ ଏହି ପଦକ୍ଷେପ ନିଆଯାଇଛି। ଗତକାଲି ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶ ପାଇଥିଲା। ଚଳିତ ବର୍ଷ ଯୁକ୍ତ ଦୁଇ ବିଜ୍ଞାନରେ ସର୍ବାଧିକ 798 ଜଣ ଫେଲ୍ ହୋଇଥିବା ବେଳେ ଧନ୍ଦାମୂଳକ ଶିକ୍ଷାରେ ସବୁଠାରୁ କମ୍ 91 ଜଣ ଫେଲ୍ ହୋଇଛନ୍ତି। ସେହିଭଳି ଚଳିତ ମାସ 29 ତାରିଖରୁ ଜୁନ୍ ମାସ 12 ତାରିଖ ମଧ୍ୟରେ 15 ଦିନ ଧରି ମାଟ୍ରିକ୍ ପରୀକ୍ଷା ଖାତାର ପୁନଃ ଯାଞ୍ଚ ପାଇଁ ଅନ୍ଲାଇନ୍ ମାଧ୍ୟମରେ ଆବେଦନ କରାଯାଇପାରିବ। ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ମୁକ୍ତ ବିଦ୍ୟାଳୟ ଏବଂ ମଧ୍ୟମା ଛାତ୍ରଛାତ୍ରୀମାନେ ଅଫ୍ଲାଇନ୍ ମାଧ୍ୟମରେ ବୋର୍ଡ ମୁଖ୍ୟ କାର୍ଯ୍ୟାଳୟ କିମ୍ବା ଆଞ୍ଚଳିକ କାର୍ଯ୍ୟାଳୟରେ ଆବେଦନ କରିପାରିବେ। ଆୟକର ବିଭାଗ ନାମରେ ଟିକସ ପୈଠ ଲାଗି ଆସୁଥିବା କୌଣସି ଲିଙ୍କ୍ ଉପରେ କ୍ଲିକ୍ କରିବା ପୂର୍ବରୁ ତାହା ସଠିକ୍ କିମ୍ବା ଭୁଲ୍ ଯାଞ୍ଚ କରିବା ଆବଶ୍ୟକ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ଠକାମୀର ଶିକାର ହେବା ପରେ ଆୟକର ବିଭାଗ ପକ୍ଷରୁ ସ୍ୱତନ୍ତ୍ର ମାର୍ଗଦର୍ଶିକା ଜାରି କରାଯାଇଛି। ଏଥିରେ କୁହାଯାଇଛି ଆୟକର ବିଭାଗ ପକ୍ଷରୁ ପଠାଯାଇଥିବା କୌଣସି ନୋଟିସ୍ ବିଭାଗୀୟ ପୋର୍ଟାଲରେ ଉପଲବ୍ଧ ଥାଏ, ତେଣୁ ଇ ଫାଇଲ୍ ପୋର୍ଟାଲରେ ପ୍ରଥମେ ନୋଟିସ୍ର ବୈଧତା ଯାଞ୍ଚ କରିବା ଆବଶ୍ୟକ। ଏହାବ୍ୟତୀତ 2019 ପରଠାରୁ ଆୟକର ବିଭାଗ ପକ୍ଷରୁ ପ୍ରତ୍ୟେକ ବିଜ୍ଞପ୍ତିରେ ଡିଆଇଏନ୍ ନମ୍ଘର ରହିଥାଏ, ତେଣୁ ଗ୍ରାହକମାନେ ଡିଆଇଏନ୍ ନମ୍ଘର ଜରିଆରେ ମଧ୍ୟ ନୋଟିସ୍ ସଠିକ୍ କି ନୁହେଁ ତାହା ଜାଣିପାରିବେ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ଆଗାମୀ ରଥଯାତ୍ରା ପାଇଁ ଆଜି ପୁରୀରେ ବାସୁଙ୍ଗାପାଟ ପହଞ୍ଚିଛି। ତିଗିରିଆ ନୂଆପାଟଣା ଅଞ୍ଚଳରୁ 3 କ୍ୱିଣ୍ଟାଲ ବାସୁଙ୍ଗାପାଟ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ପହଞ୍ଚିବା ପରେ ପ୍ରଶାସନିକ ଅଧିକାରୀଙ୍କୁ ହସ୍ତାନ୍ତର କରାଯାଇଛି। ରଥଯାତ୍ରା ଲାଗି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୂଆପାଟଣାର ଟସର ବ୍ୟବସାୟୀଙ୍କୁ ନିର୍ଦ୍ଦିଷ୍ଟ ପରିମାଣର ବାସୁଙ୍ଗା ପାଟ ପାଇଁ ବରାଦ କରାଯାଇଥାଏ। ଅନ୍ୟପକ୍ଷରେ ଶ୍ରୀଜୀଉମାନଙ୍କର ରଥଯାତ୍ରା ପାଇଁ ଗତକାଲି ରଥଖଳାରେ 3 ରଥର ଅଖ କାମ ଅନୁକୂଳ ହୋଇଛି। ମହାପ୍ରଭୁଙ୍କର ମାଳ ମାହାର୍ଦ୍ଧ ସମର୍ପଣ କରି ବିଶ୍ୱକର୍ମାମାନେ ନାହାକା ଅଖ ତିଆରି ଆରମ୍ଭ କରିଛନ୍ତି। ଆସନ୍ତା 29 ତାରିଖ ଦିନ ଭଉଁରୀ ଉତ୍ସବରେ ଚକ ଓ ଅଖ ସଂଯୋଗ ହେବ। ମାଲକାନଗିରି ଆଇଟିଡିଏ ସଭାକକ୍ଷରେ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମାଲକାନଗିରି ପୌର ପରିଷଦ ଅଧୀନସ୍ଥ ସଫେଇ କର୍ମଚାରୀ, ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା, ସ୍ୱାସ୍ଥ୍ୟକର୍ମୀ ଏବଂ ସ୍ୱେଚ୍ଛାସେବୀମାନେ ଯୋଗ ଦେଇଥିଲେ। ଶିବିରରେ ଆଇନସେବା ପ୍ରାଧିକରଣ ସଚିବ ରାକେଶ କୁମାର ମୁଦୁଲିଙ୍କ ସମେତ ଆଇନଜୀବୀ ଅଧିକାରୀମାନେ ଯୋଗଦେଇ ମାଗଣା ଆଇନସେବା ବ୍ୟବସ୍ଥା ସମ୍ପର୍କରେ ସଚେତନ କରାଇଥିଲେ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସନ୍ତା 5 ଦିନ ମଧ୍ୟରେ କେରଳ ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ପାଣିପାଗ ବିଭାଗ ମହାନିର୍ଦ୍ଦେଶକ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ପୂର୍ବରୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ମାଳଦ୍ୱୀପର କିଛି ଅଂଶ, କ୍ୟାମରିନ୍ ଅଞ୍ଚଳ ଓ ଦକ୍ଷିଣ ବଙ୍ଗୋପସାଗର ନିକୋବର ଦ୍ୱୀପପୁଞ୍ଜ ଓ ଦକ୍ଷିଣ ଆଣ୍ଡାମାନ ସାଗରର କିଛି ଅଂଶକୁ ଅଗ୍ରସର ହୋଇଥିଲା। ଏବେ ମୌସୁମୀ ବାୟୁ ପ୍ରବେଶ ଲାଗି ଅନୁକୂଳ ପରିସ୍ଥିତି ସୃଷ୍ଟି ହୋଇଥିବା ସେ କହିଛନ୍ତି। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ଚଳିତ ମୌସୁମୀ ଋତୁରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହେବ। ଲାନିନା ପରିସ୍ଥିତି ଅନୁକୂଳ ଥିବାରୁ ଭାରତରେ ଚଳିତ ମୌସୁମୀ ଋତୁରେ ଭଲ ବର୍ଷା ହେବ ବୋଲି କୁହାଯାଇଛି। ସୂଚନାଯୋଗ୍ୟ, ଦେଶର କୃଷିଭିତ୍ତିକ ଅର୍ଥନୀତି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଉପରେ ନିର୍ଭର କରିଥାଏ। ମୋଟ ଚାଷ ଜମିର 52% ଜଳସେଚନ ପାଇଁ ମୌସୁମୀ ବର୍ଷା ଉପରେ ନିର୍ଭର କରିବା ସହିତ ବିଦ୍ୟୁତ୍ ଉତ୍ପାଦନ ବ୍ୟତୀତ ପାନୀୟ ଜଳ ଏବଂ ଜଳଭଣ୍ଡାରଗୁଡ଼ିକରେ ଜଳ ସଂରକ୍ଷଣରେ ଏହି ମୌସୁମୀ ବର୍ଷା ସହାୟକ ହୋଇଥାଏ। ରାଜ୍ୟରେ ଆସନ୍ତାକାଲିଠାରୁ ତାପମାତ୍ରା ବୃଦ୍ଧି ପାଇବା ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି। ସୂଚନା ଅନୁଯାୟୀ ଦିନ ତାପମାତ୍ରା 3-5 ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ। ତେବେ ଆସନ୍ତା 5 ଦିନ ପର୍ଯ୍ୟନ୍ତ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ସମ୍ଭାବନା ନଥିବା ଆଞ୍ଚଳିକ ପାଣିପାଗ ବିଭାଗ ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି।
ଆଗାମୀ 5 ଦିନରେ ବର୍ଷାର ପ୍ରଭାବ ବେଶୀ ରହିବନି, ମେଘୁଆ ପାଗ ରହିବାର ସମ୍ଭାବନା ରହିଛି। ଗୋଟେ ଦିନ ଜାଗାରେ ଏମିତି ହାଲକା ବର୍ଷା ହୋଇପାରେ, ଆଉ 2 ଦିନ ପରେ ଦିନର ତାପମାତ୍ରା 3-5 ଡିଗ୍ରୀ ବଢ଼ିବାର ସମ୍ଭାବନା ରହିଛି, କିନ୍ତୁ ହିଟ୍ ୱେଭ୍ ହେବାର ସମ୍ଭାବନା ନାହିଁ। ଦକ୍ଷିଣ ପଶ୍ଚିମ ମୌସୁମୀ କେରଳରେ ପ୍ରବେଶ କରିବାର ସମ୍ଭାବନା ରହିଛି ଆଗାମୀ 5 ଦିନ ମଧ୍ୟରେ, କଣ୍ଡିସନ ଫେଭରେବୁଲ ଅଛି, ଆଉ ତାପରେ ଫର୍ଦର ପ୍ରୋଗ୍ରେସ ହେଲେ ଜଣାଯିବ। ଆକଳନ କରାଯାଇ ନାହିଁ ଓଡ଼ିଶା ପାଇଁକା ପ୍ରବେଶ କରିବାର 4-5 ଦିନ ପୂର୍ବରୁ ହିଁ ଆକଳନ କରାଯିବ। ନର୍ମାଲ ଡେଟ୍ ହେଉଛି 14 ଜୁନ୍ ପାଖାପାଖି ଆସେ ଓଡ଼ିଶାକୁ ଜେନେରାଲି, କିନ୍ତୁ ଏପର୍ଯ୍ୟନ୍ତ ଆକଳନ କରାଯାଇନି କେବେ ଆସ।
ଗତ 24 ଘଣ୍ଟା ମଧ୍ୟରେ ନୟାଗଡ଼ ଜିଲ୍ଲା ରଣପୁରରେ ସର୍ବାଧିକ 92.8 mm ବର୍ଷା ରେକର୍ଡ କରାଯାଇଛି। ସେହି ସମୟ ମଧ୍ୟରେ କେନ୍ଦ୍ରାପଡ଼ାରେ 78 ଏବଂ ମୟୂରଭଞ୍ଜରେ 68.6 mm ବର୍ଷା ରେକର୍ଡ ହୋଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ନିର୍ବାଚନ କାର୍ଯ୍ୟରେ ନିୟୋଜିତ ସରକାରୀ କର୍ମଚାରୀମାନେ ଗସ୍ତ ଖର୍ଚ୍ଚ ଓ ମହଙ୍ଗା ଭତ୍ତା ପାଇବେ, କହିଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ। ରାଜ୍ୟରେ 4ର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ପ୍ରଚାର ଜାରି। ମାଟ୍ରିକ୍ ଏବଂ ଯୁକ୍ତ 2 ପରୀକ୍ଷା ଖାତାର ପୁନଃ ଯାଞ୍ଚ ପାଇଁ ଆବେଦନ ସମୟସୀମା ଘୋଷଣା। ଠକାମିରୁ ବର୍ତ୍ତିବା ପାଇଁ ଆୟକର ବିଭାଗ ପକ୍ଷରୁ ସ୍ୱତନ୍ତ୍ର ମାର୍ଗଦର୍ଶିକା ଜାରି ଏବଂ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସନ୍ତା 5 ଦିନ ଭିତରେ କେରଳ ଉପକୂଳ ଛୁଇଁବା ନେଇ ପାଣିପାଗ ବିଭାଗର ଅନୁମାନ। आंचलिक संवाद आज ये दिग्रे शेष।